ଚକ୍ରେ ତାର ନେତ ଉଡ଼ି ଉଡ଼ି ଯାଏ, ବଡ଼ ଦାଣ୍ଡେ ନନ୍ଦୀ ଘୋଷ ଗଡ଼ି ଗଡ଼ି ଯାଏ, ନୀଳ ଚକ୍ରେ ତାର ନେତ ଉଡ଼ି ଉଡ଼ି ଯାଏ, ବଡ଼ ଦାଣ୍ଡେ ନନ୍ଦୀ ଘୋଷ ଗଡ଼ି ଗଡ଼ି ଯାଏ, ଆଗେ ଆଗେ ଯାଏ ତାଳ ଧ୍ୱଜ, ତା ପଛକୁ ଦେବ ଦଳନ ମହାବାହୁ ବୋଲି ତାର ଦୁଇ ଭୁଜ, ଜଗତକୁ କରେ ପାଳନ ମନ ମୋହିନୀ କାଳିଆର ସେ ରଥ, ଦେଖ କାଳିଆ ସାତ ଆଜି କରୁଛି ଜାତ, ବଡ଼ ଦାଣ୍ଡେ ନନ୍ଦୀ ଘୋଷ ଦେଖିବ ଏ ଜଗତ, ଦେଖ କାଳିଆ ସାତ ଆଜି କରୁଛି ଜାତ, ବଡ଼ ଦାଣ୍ଡେ ନନ୍ଦୀ ଘୋଷ ଦେଖିବ ଏ ଜଗତ, ବୋଲ ହୁଳ ହୁଳି ବାଜିଲା ବାଜା, ଝୁମି ଝୁମି ଆସିଲା ମୋ କାଳିଆ ରାଜା, ହୋ ତିନି ଭାଇ ଭଉଣୀଙ୍କ ପହଣ୍ଡି ବିଜେ, ଖୁସିରେ କରନ୍ତି ସେ ମାୟତ ଯେ ନିଜେ, ବାହାରି ଆସିଛି ସେ ବଡ଼ ତାଣ୍ଡକୁ, ଅଛି ଅବା ତାର କି କାରଣ, ତାରଥ ଯାତରା ଦେଖିବେ ସମସ୍ତେ କାହାରିକୁ ନ ହେବ ବାରଣ, ଚାହି ଅଛନ୍ତି ଯେ କେତେ ଆଶାରେ ଭକତ, ଦେଖ କାଳିଆ ସାତ ଆଜି କରୁଛି ଜାତ, ବଡ଼ ଦାଣ୍ଡେ ନନ୍ଦୀ ଘୋଷ ଦେଖିବ ଏ ଜଗତ, ତିନି ଭାଇ ଭଉଣୀଙ୍କ ଏଇ ପବିତ୍ର ଜାତ, ବଡ଼ ଦାଣ୍ଡେ ତିନି ରଥ ଦେଖିବ ଏ ଜଗତ, ରାଜେ କଲେ ଶ୍ରୀ ଗଜପତି, ମାଉସୀ ଘରକୁ ଯିବେ ତିନି ମୂରତି, ହଁ ରଥ ଦୌଡ଼ି ନୁହେଁ ସେ ପୁଣ୍ୟ ଦୌଡ଼ି, ଟାଣିବା ପାଇଁ ଯେ ଲୋକେ ଚାହିଁ ଅଛନ୍ତି, କାହିଁ କେତେ ଦୂରରୁ ଆସିଛି ଭକତ, ଟାଣିବ ତା ରଥ ପରା ପତିତ ପାବନ, ଗାଇବ ଏ ଦୁନିଆ ସାରା ଆଜି ମୋ ଧର ଜପେ ଶ୍ରୀ ଜଗନ୍ନାଥ, ଦେଖ କାଳିଆ ସାତ ଆଜି କରୁଛି ଜାତ, ବଡ଼ ଦାଣ୍ଡେ ନନ୍ଦୀ ଘୋଷ ଦେଖିବ ଏ ଜଗତ, ଦେଖ କାଳିଆ ସାତ ଆଜି କରୁଛି ଜାତ, ବଡ଼ ଦାଣ୍ଡେ ନନ୍ଦୀ ଘୋଷ ଦେଖିବ ଏ ଜଗତ, ତିନି ଭାଇ ଭଉଣୀଙ୍କ ଏଇ ପବିତ୍ର ଜାତ, ବଡ଼ ଦାଣ୍ଡେ ତିନି ରଥ ଦେଖିବ।